आकाशवाणी संबलपुर आंचलिक खबर पढ़ुचन सुप्रीति मिश्र जुहार। पहला मुख्य खबर पृथ्वी न बढ़ुवा अशांति और अस्थिरता भित्रे जोग शांति राह देखासी कहले प्रधानमंत्री। देशर 350,000 नु अधिक जगान आयोजित है जोग संगम कार्यक्रम। जोग के विद्यालय और जनस्वास्थ्य कार्यक्रम थी सामिल करवार के सरकार नियुक्त पदक्षेप कहले मुख्यमंत्री। मुख्यमंत्री अध्यक्षता थी भुवनेश्वर लोकसेवा भवन ठाने चली झाड़ामाती तिथि समीक्षा बैठक और एकादशी तिथि दिन दशमूल उसो लगी है उतरु आज जर्म भल हे चतुर्धा मूर्ति। पृथ्वीर भिन भिन इलाकान बढ़ुवा अशांति अस्थिरता भित्रे जोग शांति राह देखासी बोली प्रधानमंत्री नरेन्द्र मोदी कहिछन। आयुष मंत्रालय तरफ आंध्रप्रदेश विशाखापट्टनमठाने 11 नंबर अंतर्जातीय जोग दिवस जातीय समारोह थी जोग देकरी प्रधानमंत्री श्री मोदी कहिछन जीवन थी संतुलन रखबार लागि जोग साहाज करसी। आभ्यंतरीण शांति लागि जोग दिवस के गोटे रास्ता भावे अपनाबार के प्रधानमंत्री विश्ववासी को आह्वान दीछन।
हम सब मिलकर योग को एक जन आंदोलन बनाए जो विश्व को शांति स्वास्थ्य और समरसता की ओर ले जाए, जहां हर व्यक्ति दिन की शुरुआत योग से करे और जीवन में संतुलन पाए, जहां योग मानवता को एक सूत्र में पिरोने का माध्यम बने और जहां योगा फॉर वन अर्थ वन हेल्थ एक वैश्विक संकल्प बन जाए।
ई जोग दिवस के मानवतार लागि जोग 2.0 रो शुभारंभ भाबे पालन करबार के प्रधानमंत्री आह्वान देकरी आंतरिक शांति विश्व नीति हो बोली कहिछन। जोग पृथ्वी के संघर्षनु सहयोग और चापनु समाधान रो बाट देखासी बोली प्रधानमंत्री कहिछन। देशर 350,000 नु अधिक जगान आज जोग संगम कार्यक्रम हेतिला। संस्कृति मंत्रालय तरफ ओडिसार कोणार्क सहित 100टा पर्यटन स्थल आउ 50 नु अधिक सांस्कृतिक केन्द्र ठाने जोग शिविर मान हेतिला। जोग मानव जाति के भारत गुटे बड़ उपहार आए बोली मुख्यमंत्री मोहन चरण माझी कहिछन। भुवनेश्वर कलिंग स्टेडियम ठाने हेतिबा राज्यस्तरीय 11 नंबर अंतर्जातीय जोग दिवस समारोह थी जोग देकरी मुख्यमंत्री श्री माझी कहिछन जोग शारीरिक व्यायाम की आसन भित्रे सीमित रहबार उचित नुहे, तार ठानु बहुत उपरे रहिछे। जोग शारीरिक बौद्धिक मानसिक आउ आध्यात्मिक संगम आए बोली मुख्यमंत्री कहिछन। जोग के विद्यालय कार्यक्रम आउ जनस्वास्थ्य कार्यक्रम थी सामिल करबार के सरकार पदक्षेप नेउछन बोली मुख्यमंत्री कहिछन।
ভারতীয় সংস্কৃতি এবং যোগী পরম্পরা সৃষ্টি হয়েছে কৌশল নির্দিষ্ট ধর্ম সহিত কেবি জড়িত হয়ে রহি না। শরীর আত্মা এবং চিন্তন শক্তি উদ্ভূত করুবা যোগ আজ জাতি ধর্ম বর্ণ নির্বিশেষে সমস্ত দ্বারা সবু দেশে সবু স্থানের আজ আদৃত হয়ে পড়ছে। চলিত বর্ষ পালন হোক আন্তর্জাতীয় যোগ দিবস শীর্ষক হচ্ছে এক পৃথিবী এক স্বাস্থ্যপ্রাই যোগ।
शिविर थी भिन भिन बर्गर 15,000 नु अधिक लोक जोग करिथिले। कटक जवाहरलाल नेहरू इंडो स्टेडियम ठाने हेतिबा जिला स्तरीय जोग समारोह थी उपमुख्यमंत्री कनक बर्धन सिंह देव। पुरी जिला कोणार्क ठाने हेतिबा जोग दिवस समारोह थी उपमुख्यमंत्री प्रभाती परिडा जोग देथिले। संबलपुर समलेश्वरी मंदिर आउ महानदी रिंगरोड ठाने जिला स्तरीय अंतर्जातीय जोग दिवस समारोह थी केन्द्र शिक्षा मंत्री धर्मेन्द्र प्रधान पंचायतीराज मंत्री रविनारायण नायक सहित 5,000 लोक एकासांगे योगाभ्यास करिछन। योग यहादे जन आंदोलन हो सारी आउ भारतीय ज्ञान परंपरा के सारा पृथ्वी मान्यता देछे बोली इ अवसर केन्द्रमंत्री श्री प्रधान कहिछन। झारसुगुड़ार 2 नंबर सशस्त्र बाहिनी परेड पड़िया ठाने हेथिबा योग दिवस समारोह थी राजस्व मंत्री सुरेश पुजारी योग देकरी फी दिन योग करबार सहित इताके गुटे जन आंदोलन करबार लागि आह्वान देछन। बलांगीर जिला पृथ्वीराज हाईस्कूल पड़िया इंडो स्टेडियम ठाने हेथिबा योग दिवस समारोह थी जिल्लापाल गौरव शिवाजी इसलवार जोग देथिले। सुवर्णपुर ठाने जिला प्रशासन तरफ टाउन हॉल आउ रामेश्वर इंडो स्टेडियम ठाने हेतिबा जोग दिवस कार्यक्रम थी विधायक रघुनाथ जगदलांकर सहित अलगा विशिष्ट व्यक्तिमाने जोग देथिले। बौद्ध सहर आल्ती घाटाने जिला प्रशासन तरफ हेतिबा योगाभ्यास समारोह थी बौद्ध विधायक सरोज कुमार प्रधान आउ जिल्लापाल सुब्रत कुमार पंडा जोग देथिले। नुआपड़ा जिला मिनी स्टेडियम ठाने जिला स्तरीय जोग दिवस समारोह थी जिल्लापाल मधुसूदन दासकर जोग देकरी ई बछर बार्ता उपरे जोर देथिले। देवगढ़ नुआ बसस्टाण ठाने हेतिबा जिल्ला स्तरीय जोग दिवस कार्यक्रम थी जिल्लापाल कविंद्र कुमार साहूकर सहित बहुत विशिष्ट व्यक्ति जोग देथिले। सेंता इंडो स्टेडियम न पौर परिषद तरफ भी ଯୋଗ ଦିବସ ସମାରୋହ ହୋଇଥିଲା। ଏଗାର ନମ୍ଘର ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ପଶ୍ଚିମ ଓଡ଼ିଶାର ଗାଁ ନୁ ସହର ତକ ସବୁଆଡ଼େ ଯୋଗାଭ୍ୟାସ କାର୍ଯ୍ୟକ୍ରମ ମାନ ହୋଇଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଇଜେ ଝାଡ଼ାବାନ୍ତି ସ୍ଥିତିର ଅନୁଧ୍ୟାନ କରିବାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନଠାରେ ଗୋଟିଏ ଜରୁରୀ ବୈଠକ ଚାଲିଛି। ବୈଠକଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମାଲିଙ୍କ ସହିତ ଭିନ୍ ଭିନ୍ ବିଭାଗର ସଚିବମାନେ ଯୋଗ ଦେଇଛନ୍। ରାଇଜେ ଦେଖାଦେଇଥିବା ହଇଜା ସଂକ୍ରମଣକେ ରୋକବାର ଲାଗି ନିଆଯାଉଥିବା ପଦକ୍ଷେପ ବାବଦେ ବୈଠକଟି ଆଲୋଚନା କରାଯାଉଛି। ଉପମୁଖ୍ୟମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତି ପରିଡ଼ା ଆଜି ଭୁବନେଶ୍ୱର ପର୍ଯ୍ୟଟନ ଭବନଠାରେ ବିଭାଗୀୟ ସମୀକ୍ଷା ବୈଠକଟି ଯୋଗ ଦେଇଛନ୍। ବିଭାଗ ତରଫରୁ ରାଜ୍ୟର ଭିନ୍ ଭିନ୍ ଜାଗାନୁ ଚାଲିଥିବା ପ୍ରକଳ୍ପ ଓ ଖର୍ଚ୍ଚ ଉପରେ ସମୀକ୍ଷା କରାଯାଇଛି। ଆଇବା ଦିନେ ପର୍ଯ୍ୟଟନ ବିଭାଗର କାର୍ଯ୍ୟକ୍ରମ ଉପରେ ଭିଲ୍ ଆଲୋଚନା କରିଛନ୍। ବୈଠକଟି ବିଭାଗର ପ୍ରମୁଖ ଶାସନ ସଚିବ ବଲୱନ୍ତ ସିଂ ଆଉ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ଆଇବା 25 ତାରିଖ ନୁ 6 ନମ୍ଘର ଓଡ଼ିଶା ପର୍ଯ୍ୟଟନ କନ୍କ୍ଲେଭ 2025 ମୂଲ ହେବା ବୋଲି ହାରୋର ସାଧାରଣ ସମ୍ପାଦକ ମିଲିନ୍ଦ ଗୁପ୍ତା କହିଛନ୍। ଇ ବାବଦେ ସାମ୍ବାଦିକମାନଙ୍କୁ ସୂଚନା ଦେଇକରି ଶ୍ରୀ ଗୁପ୍ତା କହିଛନ୍, ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକେ ସାରା ପୃଥିବୀ ନ ପହଞ୍ଚାବାରେ ଇ କନ୍କ୍ଲେଭର ମୁଖ୍ୟ ଲକ୍ଷ୍ୟ ଆଏ। ଏ ଅବସରରେ ଓଡ଼ିଶାର ପର୍ଯ୍ୟଟନର ଶିଳ୍ପର ବିକାଶ ଲାଗି ଆଲୋଚନା କରାଯିବା, ଭିଭିଭୂମିର ବିକାଶ, ପର୍ଯ୍ୟଟନ ସ୍ଥଳମାନଙ୍କେ ହୋଟେଲ ତିଆରି କରବାର ସହିତ ରାଜ୍ୟକେ ଆହୁରି ଅଏତକା ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରବାର ଦିଗେ ପଦକ୍ଷେପ ନେବାରକେ ଆଲୋଚନା କରାଯିବା। ସେନ୍ତା ବିଭାଗ ତରଫରୁ 21 ଦିନିଆ ଟୁର୍ ବ୍ୟବସ୍ଥା ଉପରେ ଭିଲ୍ କନ୍କ୍ଲେଭଟି ଆଲୋଚନା କରାଯିବା ବୋଲି ଶ୍ରୀ ଗୁପ୍ତା କହିଛନ୍। ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଆଜି କଟକ ନରାଜଠାରେ ଥିବା କ୍ରୁଟ୍ ଡିପୋ ପରିଦର୍ଶନ କରିକରି କ୍ୟାପ୍ଟେନ୍, ଗାଇଡ୍ ଆଉ ଭିନ୍ ଭିନ୍ ସଦସ୍ୟମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ସେବା ଆଉ ନିରାପତ୍ତାର ସର୍ବୋଚ୍ଚ ମାନ ବଜାୟ ରଖବାରକେ କର୍ମଚାରୀମାନଙ୍କୁ ପରାମର୍ଶ ଦେବାର ସଙ୍ଗେ ସଡ଼କ ସୁରକ୍ଷାର ଶପଥ ପାଠ କରିଥିଲେ। ଓମ୍ଫେଡ୍ ଗୁରସର ଦାମ ଆଜିଠାନୁ ଲିଟର ପିଛା 2 ଟଙ୍କା ବଢ଼ିଛି। ଓମ୍ଫେଡ୍ର ପ୍ରିମିୟମ୍ ଦାମ 26 ଟଙ୍କା ନୁ 27 ଟଙ୍କାକେ ବଢ଼ିଥିବାର ବେଳେ ଓମ୍ଫେଡ୍ ଗୋଲ୍ଡ ମିଲ୍କ ଲିଟର ପିଛା 4 ଟଙ୍କା ବଢ଼ିକରି 56 ଟଙ୍କା ହୋଇଛି। ସେନ୍ତା ଓମ୍ଫେଡ୍ ଟୋଣ୍ଡ ମିଲ୍କ ଲିଟର ପିଛା 50 ଟଙ୍କା ହୋଇଛି ବୋଲି ଓମ୍ଫେଡ୍ ତରଫରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିରନ ଚାଲିଥିବା ଅଣସରଣୀ ତିଥି ଆଜି ଏକାଦଶୀ ତିଥି ଦିନ ମହାପୁରୁମାନଙ୍କୁ ଦଶମୁଲ ଲାଗି ହେବା। ଶାସ୍ତ୍ର ଅନୁସାରେ ଜରେ ପଡ଼ିଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କଠାରେ ଦଶମୁଲ ମୋଦକ ଲାଗି ହେଲା ଉତ୍ରୁ ମହାପୁରୁମାନେ ସୁସ୍ଥ ହେସନ୍। ଶ୍ରୀମନ୍ଦିରର ବୈଦ୍ୟ ସେବକମାନେ ମହାପୁରୁମାନଙ୍କ ଲାଗି ଦଶମୁଲ ମୋଦକ ବନେଇକରି ଗଲାକାଲ ମନ୍ଦିରର ଗାରଦଠାରେ ରଖିଛନ୍। ଆୟୁର୍ବେଦ ଚିକିତ୍ସା ଆଉ ଗୁପ୍ତ ସେବା ସାଙ୍ଗେ ଦଶମୁଲ ଉଷୋ ଖାଇଲା ଉତ୍ରୁ ମହାପୁରୁମାନେ ଆଜି ପୂରାପୂରି ଠିକ୍ ହେବେ। ଆଇବାକାଲ ଦ୍ୱାଦଶୀ ତିଥିନ ଦୈତାପତିମାନେ ଶ୍ରୀନଗରକେ ଯାଇକରି ମହାପୁରୁମାନଙ୍କର ସୁସ୍ଥ ହେବା ଖବର ଗଜପତି ମହାରାଜଙ୍କୁ ଦେବାର ପରମ୍ପରା ରହିଛି। ଭାରତୀୟ ସେନାର ଅଗ୍ନିପଥ ଯୋଜନା ଆଉ ନିୟମିତ କ୍ୟାଡର ନିଯୁକ୍ତି ଲାଗି ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଆଇବା 30 ତାରିଖ ନୁ ମୂଲ ହେବା। ଜୁଲାଇ 10 ତାରିଖ ତକ ଚାଲବାରକେ ଥିବା ଏହି ପରୀକ୍ଷା କୋଲକାତା ନିଯୁକ୍ତି ଜୋନ୍ ଅଧୀନ ଦେଶର 18 ସହରର 22 କେନ୍ଦ୍ର ନ ହେବା। ଓଡ଼ିଶାର 7 ଜାଗା ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ଢେଙ୍କାନାଳ, ବ୍ରହ୍ମପୁର ଆଉ ବାଲେଶ୍ୱରଠାରେ ଏହି ପରୀକ୍ଷା ହେବା ବୋଲି ଜଣାପଡ଼ିଛି। ବଲାଙ୍ଗୀର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଟେବୁଲ୍ ଟପ୍ ବୈଠକ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ବନ୍ୟା ବାତ୍ୟା ବାଗିର ପ୍ରାକୃତିକ ବିପର୍ଯ୍ୟୟ ସମୟଥି ଭିନ୍ ଭିନ୍ ବିଭାଗ ଭିତରେ ତାଲମେଲ ରଖିକରି କେନ୍ତାକରି ଧନଜୀବନ ସୁରକ୍ଷା କରାଯାଇପାରିବ ସେ ବାବଦେ ଆଲୋଚନା ହୋଇଥିଲା। ବିପର୍ଯ୍ୟୟ ସମୟଥି ଖାଇବାର ଦରବ, ଉଷୁକଷା, ପିଇବାର ପାଣି ସହିତ ଅତି ଜରୁରୀ ଦରବ ମହଜୁଦ ରଖିକରି ଆକ୍ତୁରା ତୟାର ରହିବାରକେ ଅତିରିକ୍ତ ଜିଲ୍ଲାପାଳ ଭିନ୍ ଭିନ୍ ବିଭାଗର ଅଧିକାରୀମାନେ ପରାମର୍ଶ ଦେଇଛନ୍। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ବଙ୍ଗୋପସାଗରନ ସକ୍ରିୟ ହୋଇଥିବା ଲଘୁଚାପ ପ୍ରଭାବଟି ଆଇବା 24 ତାରିଖ ତକ ରାଜ୍ୟ ବର୍ଷା ଲାଗି ରହିବା। ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ଦେବଗଡ଼ ସହିତ 19 ଜିଲ୍ଲାନ ଘଡ଼ଘଡ଼ି ସାଙ୍ଗେ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ପୃଥିବୀ ନ ବଢ଼ୁଥିବା ଅଶାନ୍ତି ଆଉ ଅସ୍ଥିରତା ଭିତରେ ଯୋଗ ଶାନ୍ତିର ରାହା ଦେଖାସି କହିଲେ ପ୍ରଧାନମନ୍ତ୍ରୀ। ଦେଶର 350,000 ନୁ ଅଧିକା ଜାଗାନ ଆୟୋଜିତ ହେଲା ଯୋଗ ସଙ୍ଗମ କାର୍ଯ୍ୟକ୍ରମ। ଯୋଗକେ ବିଦ୍ୟାଳୟ ଆଉ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମଟି ସାମିଲ କରବାରକେ ସରକାର ନେଉଛନ୍ ପଦକ୍ଷେପ କହିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନଠାରେ ଚାଲିଛେ ଝାଡ଼ାବାନ୍ତି ସ୍ଥିତିର ସମୀକ୍ଷା ବୈଠକ। ଆଉ ଏକାଦଶୀ ତିଥି ଦିନ ଦଶମୁଲ ଉଷୋ ଲାଗି ହେଲା ଉତ୍ରୁ ଆଜି ଜର୍ନୁ ଭଲ ହେବେ ଚତୁର୍ଦ୍ଧାମୂର୍ତ୍ତି। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।